ଓଡ଼ିଆ ସାହିତ୍ୟର ସୁପ୍ରସିଦ୍ଧ ଉପନ୍ୟାସ ଭୀମା ଭୂୟାଁ, ଔପନ୍ୟାସିକ ଗୋପାଳ ବଲ୍ଲଭ ଦାସ। ଉପନ୍ୟାସଟି ଆରମ୍ଭ ହୋଇଛି ବିଦଗ୍ଧ ଚିନ୍ତାମଣିର ଗୋଟିଏ ପଦରୁ। ଏତେ କଦର୍ଥନା ପାଉ କାହିଁକି, ଶଶ ଶଶୀ ପ୍ରାପ୍ତ ହେତୁ ନାହିଁ କି, କୁମ୍ଭକାର କୀଟ ଦୀକ୍ଷାତୁ ବହ, କୃଷ୍ଣ ଦେହ ପାଇଁ ନିଶ୍ଚିନ୍ତେ ରହ, ଶ୍ୟାମ ନାମ ଧରି ଜାୟା ଅନୁକୂଳ କରି ବାହାରି। ପ୍ରଥମ ପରିଚ୍ଛେଦ। ମଗୁସୁରରେ ସିରିସିରିଆ, ପୁଷରେ ଭୁସୁଭୁସିଆ ଶୀତ ହେଲେ ବି ନିର୍ବାଣୋନ୍ମୁଖ ପ୍ରଦୀପ ଆହତ ମୁମୂର୍ଷୁ ବ୍ୟାଘ୍ର ଭଲ୍ଲୁକଙ୍କ ପରି ମାଘରେ ଶୀତର ବଡ଼ ରାଗ ବୋଲି ଜଣାଶୁଣା। ମାଘ ଗଲାଣି, ତଥାପି ରାଗ ଦାଗ ଯାଇନାହିଁ। ଅରୁଣଦେବ ଅଗ୍ନିକୋଣରୁ ଅପସରିବା ଆରମ୍ଭିଲେଣି, କିନ୍ତୁ ଉଷାଦେବୀ କୁଝଟି ଓଢ଼ଣା ଅନ୍ତର କରିନାହାନ୍ତି। ସୂର୍ଯ୍ୟଦେବ ଡରି ଡରି ଥରି ଥରି ଉଇଁଲା ପରି ଦେଖାଯାଉଛନ୍ତି। ଦିନନାଥଙ୍କର ଦୈନ୍ୟଭାବ ଦିଗ୍ବିଦିଗରେ ପ୍ରତିବିମ୍ବିତ। ପଣ୍ଡୁପତନରେ ପ୍ରପୀଡ଼ିତ ପାଦପେ ପୋଡ଼ା ପତର ପକାଇ ସାରିନାହାନ୍ତି। ପ୍ରାତଃକାଳୀନ ଧୂମୋଦ୍ମମରେ ସରିତ ତଡ଼ାଗ ଧୂସରାୟିତ। ବସନ୍ତ ପଞ୍ଚମୀ ସଙ୍ଗେ ଆସିଥିଲେ ହେଁ ଋତୁରାଜଙ୍କର ଚୋର ପରି ଆଚରଣ ରହିଛି, ତଥାପି ଅଗି ଜଳିଲା ଶୀତ ଟଳିଲା। ବଚନ ଥିବାରୁ ଶତ୍ରୁ ନିର୍ମୂଳ ନୋହିଥିଲେ ହେଁ ଯେଉଁ ପ୍ରକୃତି ଦ୍ୱାରା ପ୍ରଣୋଦିତ ହୋଇ ରଣବିଜୟୀ ଛତ୍ରପତି ସେନାପତି ନାୟକ ପାୟକ ପ୍ରଭୃତି ନରକଙ୍କାଳାଚ୍ଛାଦିତ ରଣଭୂମିର ଶୁଣିତ ସ୍ରୋତସ୍ୱତୀ କୂଳେ ଆମୋଦ ପ୍ରମୋଦରେ ମତ୍ତ ହୋଇଥାନ୍ତି। ସେହି ପ୍ରକୃତିର ବଶବର୍ତ୍ତୀ ହୋଇ ପ୍ରକୃତି ରାଣୀଙ୍କ କ୍ରୋଡ଼ରେ ଲାଳିତ ପାଳିତ ପ୍ରକୃତି ସନ୍ତାନ ଭୂୟାମାନେ ଆଜି ମାଘ ପୋଡ଼ା ପର୍ବରେ ମାତିଛନ୍ତି। ତିନି ଦିନ ଅହରହ ଆମୋଦ ପ୍ରମୋଦ ଉତ୍ତାରୁ ଆଜି ଓଷା ଓ ଜୁଆଁ। ଅନେକ ଗ୍ରାମରୁ ଆହୁତ ଅନାହୁତ ଧାଙ୍ଗଡ଼ ଧାଙ୍ଗିଡ଼ି ବୁଢ଼ାବୁଢ଼ୀ ଏକତ୍ରିତ। ବସୁଧୈବ କୁଟୁମ୍ବକମ୍, ବଭା ଆବାଳ ବୃଦ୍ଧ ବନିତା ସବୁରି ହୃଦୟ ଅଧିକାର କରିଛି। ଶତ୍ରୁ ମିତ୍ର ଉଭୟଙ୍କ ପାଇଁ ଭୂୟାପଲ୍ଲୀର ସର୍ଦ୍ଦାର ବିରାଦରଙ୍କର କୁଟୀର ଅବାରିତ ଦ୍ୱାର। ନିମନ୍ତ୍ରିତ ହେଉ ବା ନ ହେଉ, ସବୁରି ସମ୍ମାନ ଚର୍ଚ୍ଚା ବଡ଼ ସାନ ଘେନି ପାତର ଅନ୍ତର ନାହିଁ। ଭବିଷ୍ୟତରେ ଯାହା ହେଉ, ଘରେ ଘରେ ପାନ ଆହାର, ମଣ୍ଡୁଆ ଦ୍ୱାରେ ଅହରହ ଚାଙ୍ଗୁ ବାଜା, ଚାଙ୍ଗୁ ନାଚ, ଚାଙ୍ଗୁ ଗୀତ ପଞ୍ଝାଏ ପଞ୍ଝାଏ ଯାଇ ଗାଉଛନ୍ତି ପିଉଛନ୍ତି। ସ୍ଥୂଳରେ ମଣ୍ଡୁଆଟି ମହୁ ଫେଣା ହୋଇଛି, ଅନ୍ୟଥା ଆହାର ବିହାର ଓ ମଧୁ ସଂଗ୍ରହ ହେଉଥିବା ବେଳେ ଯେପରି ମକ୍ଷିକା ପୂର୍ଣ୍ଣ ଥାଇ ମଧୁଚକ୍ରର କାର୍ଯ୍ୟ ଚାଲିଥାଏ, ସେହିପରି ଘରେ ଘରେ ପାନ ଆହାର କାଳରେ ମଣ୍ଡୁଆଠାରେ ନୃତ୍ୟ ଗୀତ ବାଦ୍ୟର ବିରାମ ନାହିଁ। ଜାତି ଅଜାତି ସାନ ବଡ଼ ସମସ୍ତେ ଆନନ୍ଦ ଲହରୀରେ ଦୋଳାୟମାନ। ଏକ ଦିଗରେ ପ୍ରପୀଡ଼କ ପ୍ରବଳ ପ୍ରତାପୀ ଶୀତର ତିରୋଧାନ, ଅପର ଦିଗରେ ନାତିଶୀତୋଷ୍ଣ ମଳୟାନୀଳ ସହ ମନବଦନ ରଞ୍ଜନକାରୀ ଋତୁରାଜଙ୍କର ଆଗମନ। ପୁଣି ଆନନ୍ଦର ପାତ୍ରାପାତ୍ର ନାହିଁ। ନିର୍ମଳ ଚନ୍ଦ୍ରମଣ୍ଡଳ ଦର୍ଶନରେ ନୃତ୍ୟ କରୁ କରୁ ଅଗ୍ନିଭକ୍ଷଣ କାଳେ ଚକୋରର ଯେଉଁ ଆନନ୍ଦ, ନବଜଳଧର ଦର୍ଶନରେ ଚାତକର ସେହି ଆନନ୍ଦ, ମଞ୍ଜୁଗୁଞ୍ଜମାଳି ନାଲି ଜାମୁଡାଳି ଯେପରି କାହାରି କାହାରି ଚିତ୍ତ ବିନୋଦିଆ ହୀରା ନୀଳା ମାଳା, ସେହିପରି କାହାରି କାହାରି ମନମୁଗ୍ଧକାରୀ, କାହାରି କାହାରି ବି ରୂପ ଯୌବନ ସମ୍ପନ୍ନା ଅପ୍ସରାଙ୍କ ନୃତ୍ୟ ଗୀତ ଯେପରି ଭୂୟାଙ୍କର ବୋଡ଼ାପାଳି ଗିଧପାଳି ପ୍ରଭୃତି ତାଙ୍କୁ ସେହିପରି। ଏହିପରି ଭିନ୍ନ ରୁଚି ଲୋକ ଅନୁସାରେ ଭିନ୍ନ ଭିନ୍ନ ପଦାର୍ଥରୁ ଉତ୍ପନ୍ନ ହେଲେ ହେଁ ଆନନ୍ଦ ଏକ। ଗାଈ କଳା ହେଉ ଧଳା ହେଉ, ଦେଶୀ ହେଉ କି ବିଦେଶୀ ହେଉ, ଦୁଧ ଏକ। ନବନୀତର ନ୍ୟୁନାଧିକ୍ୟ ପରି ହିଲ୍ଲୋଳ ହେଉ କି କଲ୍ଲୋଳ ହେଉ କି ତରଙ୍ଗ ହେଉ, ଆନନ୍ଦ ଏକ। କିନ୍ତୁ ସୁରସରିତ ବା ମାନସରୋବରର କଳନିନାଦିନୀ ବିଚିମାଳା କିମ୍ବା ସୁନୀଳ ମହାସାଗରର ଦୁଗ୍ଧ ଫେନ ନିଭ ଶୁଭ୍ରଚୂଡ଼ ଭୀଷଣ ନାଦି ଉତ୍ତାଳ ତରଙ୍ଗମାନଙ୍କ ପରି ଆନନ୍ଦ ସାଗରର କିଛି ଦୃଷ୍ଟି ବା ଶ୍ରୁତିଗୋଚର ହେବାର ନୁହେଁ। ହୃଦୟ ବା ମନରେ ଏହାର ଉତ୍ପତ୍ତି ସ୍ଥିତି ଗତି ବିଲୁପ୍ତି ଏହା ନିଜେ ଦେଖାଶୁଣା ନ କଲେ ହେଁ ଭାବଭଙ୍ଗୀ ଆକାର ପ୍ରକାରେ ଆପେ ଆପେ ପ୍ରକାଶ ପାଇଥାଏ। ପୁଣି ଅଗ୍ନିଜେସନେ ସବୁ ଖାଇ ବିଚାରେ ଦୋଷ ଗୁଣ ନାହିଁ, ସେହିପରି ନରକିନ୍ନର ପଶୁପକ୍ଷୀ ସବୁଠାରେ ଆନନ୍ଦର ସଞ୍ଚାର। ଏଣୁକରି ବିବିଧ କାରୁକାର୍ଯ୍ୟ ଭୂଷିତ ନାନା ଆଲୋକମାଳାରେ ରଞ୍ଜିତ ସୁରମ୍ୟ ସ୍ଫଟିକ ହର୍ମ୍ୟରେ ଆନନ୍ଦର ଯେଉଁ ଲୀଳାଖେଳା, ବନ୍ଧୁର ଧୂଳି ଧୂସରିତ ଶାଳହୁଳାରେ ଆଲୋକିତ ଭୂୟାମଣ୍ଡପରେ ତାର ସେହି ଲୀଳାଖେଳା, ଏହାର ସାନ ବଡ଼ ଉଚ୍ଚ ନୀଚ ବିଚାର ନାହିଁ। ଏହା ଈଶ୍ୱରୀୟ। ସ୍ୱର୍ଗ ନର୍କ ସୁରାସୁର ନରକିନ୍ନର ଯାହାଙ୍କର କ୍ରୀଡ଼ା ପିତୁଳା ସେ ସଚ୍ଚିଦାନନ୍ଦ ନାମରେ ଅଭିହିତ। ଏହି ପରମ ପବିତ୍ର ଆନନ୍ଦ ତରଙ୍ଗରେ କୃପଣ ପଣିଆ ଛାଡ଼ିଯାଏ, ବନ୍ଦୀ କାରାମୁକ୍ତ ହୁଏ ଏବଂ ଶତ୍ରୁପଣିଆ ମନେ ରହେ ନାହିଁ। ଏହିପରି ଆନନ୍ଦ ସାଗରରେ ମଗ୍ନ ହୋଇଥିଲେ ହିଁ ଯାହା ମନ ଯାହାକୁ ରସେ ତାହା ବିନା ତାକୁ ଆନ ନ ଦିଶେ। ଯିଏ ଯାହାକୁ ରସିଛି ସେ ତାକୁ ସୁଖୀ କରିବାରେ ଆପଣାକୁ ସୁଖୀ ମଣୁଛି। ତଥାପି ବିରୁଦ୍ଧ ଭାବ ବା ଆଚାରର କୌଣସି ଆଭାସ ନାହିଁ। ଘୃଣା ତାତ୍ସଲ୍ୟ ପ୍ରଭୃତିର ଛାୟା ସୁଦ୍ଧା ଦେଖା ନାହିଁ। ବିଶୁଦ୍ଧ ସଦ୍ଭାବରୁ କେହି ଅନ୍ତର ନୁହେଁ, ଏଥିରେ କେହି କାହାରିକି ଉଣା ନୁହେଁ। ତାହା ହେଲେ ବି ବଡ଼ ବଡ଼ଙ୍କ ଉପରେ ସବୁରି ଆଖି। ଚାରି ଭାଇଙ୍କ ମଧ୍ୟରେ ଜ୍ୟେଷ୍ଠ ରାମ ଦାସରଥୀ, ପଙ୍କରୁ କୁମୁଦ ପ୍ରଭୃତି ଜନ୍ମୁଥିଲେ ବି କମଳ ପଙ୍କଜ ନାମଧାରୀ। ସେହିପରି ଏଠାରେ ତିନି ଜଣ ଲକ୍ଷର ସ୍ଥୂଳ। ପ୍ରଥମତଃ ଏ ଗ୍ରାମର ତିଳ ସର୍ଦ୍ଦାର ଝିଅ ଚିନ୍ନାମାଳି, ତା ଛଡ଼ା ସର୍ଦ୍ଦାରଙ୍କର ଅନ୍ୟ ସନ୍ତାନ ସନ୍ତତି ନାହିଁ। ପୁଣି ସର୍ଦ୍ଦାରଙ୍କର ଗାଈ ମଇଁଷି ଧାନ ଚାଉଳ ଛେଳି ମେଣ୍ଢା ଅନେକ ଅଛନ୍ତି, ତଥାପି ଧନାଗମର ଫନ୍ଦା ସର୍ଦ୍ଦାର ବୃଦ୍ଧ ବୟସରେ ବି ଛାଡ଼ି ନାହାନ୍ତି। ଏସବୁ ଚିନ୍ନାମାଳି ପାଇଁ। ଏ ଅଞ୍ଚଳରେ ତାପରି କି ସୁନ୍ଦରୀ ନାହାନ୍ତି। ସେ ଯୁବାବସ୍ଥାରେ ଉପସ୍ଥିତା, ତାହାର ରୂପ ପରି ଗୁଣ ମଧ୍ୟ ସମସ୍ତେ ପ୍ରଶଂସା କରିଥାନ୍ତି। ଦ୍ୱିତୀୟତଃ ଅପର ପିଢ଼ର ସାଧୁ ସର୍ଦ୍ଦାରଙ୍କ ପୁଅ ବାଣାସୁର ଆଉ ଭୀମା। ସର୍ଦ୍ଦାରଙ୍କର କେବଳ ଏଇ ଦୁଇ ପୁଅ, ତିଳ ସର୍ଦ୍ଦାର ପରି ସାଧୁ ସର୍ଦ୍ଦାରଙ୍କର ସମ୍ପତ୍ତି। ସାଧୁ ମଧ୍ୟ ଧନାଗମ ଉପାୟରୁ ବିରତ ନୁହନ୍ତି। ପୁଅ ଦୁହେଁ ଯୁବା ଗନ୍ଧର୍ବ ମୂର୍ତ୍ତି, କାମ ଦେଖିଲେ ଝାମ ଯିବ। ମହାଧନୁର୍ଦ୍ଧର, ଶାନ୍ତ ସୁଶୀଳ ବୋଲି ତିନି ଖଣ୍ଡ ପିଢ଼ରେ ଜଣାଶୁଣା। ବାଣାସୁର ବଡ଼, ଭୀମା ସାନ, କିନ୍ତୁ ରୂପରେ ଗୁଣରେ କିଏ ଉଣେଇଶ ବିଶ ଲୋକେ ଠିକ୍ କରି କହିପାରନ୍ତି ନାହିଁ। ଚିନାମାଳି ଧାଙ୍ଗଡ଼ି, ବାଣାସୁର ଓ ଭୀମା ଧାଙ୍ଗଡ଼। ରୂପ ଗୁଣ ଯାହାର ଯାହା ହେଉ, ଅଚିନ୍ତା ମନ କାହାକୁ ବୋଲାଯାଏ ତାହା ତିନିଙ୍କ ମଧ୍ୟରୁ ଯାହାକୁ ଦେଖ ତାହାଠାରୁ ଜଣାଯାଏ। ତିନିହେ ଖାଉଛନ୍ତି ଖୁଆଉଛନ୍ତି, ପିଉଛନ୍ତି ପିଆଉଛନ୍ତି, ନାଚୁଛନ୍ତି ନଚାଉଛନ୍ତି, ଖେଳୁଛନ୍ତି ଆଉ ଖେଳାଉଛନ୍ତି। ସାନ ବଡ଼ ସବୁରି ସଙ୍ଗେ ଏପରି କରୁଥିଲେ ବି ବାଣାସୁର ଓ ଭୀମା ଦୁହେଁ ଚିନାମାଳିକି ରସିଥିବା ବିଷୟରେ କାହାରି ଦ୍ୱିଧା ନାହିଁ। ଚିନାମାଳିର ମନ ଧରିବାକୁ ଅଠା କାଠି ଚାଳିବାରେ କେହି କାହାରିକୁ ଉଣା ନୁହେଁ। ଏପରି ଅନେକ ଦିନ ହେଲା ଚାଲି ଆସୁଛି ବୋଲି ସମସ୍ତଙ୍କୁ ଜଣାଶୁଣା, କିନ୍ତୁ ଧାଙ୍ଗଡ଼ି ମନ କାହା ଆଡ଼କୁ ଢଳିଛି କେହି ବୁଝିପାରୁନାହାନ୍ତି। ଏହି ପୂର୍ବରୁ ଏହା ଜଣାପଡ଼ିବାର ଆଶା ଅଛି, ସେଥିପାଇଁ ଲୋକେ ଆରମ୍ଭରୁ ଛକା ଛକି ହୋଇ ରହିଛନ୍ତି। ମାତ୍ର ଧାଙ୍ଗଡ଼ିର ପାତର ଅନ୍ତର କାହାରି ଆଖିରେ ତିଳେ ମାତ୍ର ପଡ଼ୁନାହିଁ। ସାନ ଭାଇ ବଡ଼ ଭାଇ ହେଲେ ବି ସେ କାହାରିକି ବଡ଼ ବା କାହାରିକି ସାନ ମଣୁଥିବାର ଦେଖାଉନାହିଁ, ବରଂ ସେ ଦୁଇ ଭାଇଙ୍କି ଦୁଇ ଆଖିର ପିତୁଳା ପରି ସମାନ ଘେନୁଥିବାର ଲୋକେ ଦେଖୁଛନ୍ତି। ସୁତରାଂ ଏଠାରେ କହିଲେ ଅଯଥା ହେବ ନାହିଁ ଯେ କାହା ମନ କାହାକୁ ଜଣା, କେକରେ ଅଧିକ କେକରେ ଉଣା। ସୁତରାଂ ଏଠାରେ କହିଲେ ଅଯଥା ହେବ ନାହିଁ ଯେ କାହା ମନ କାହାକୁ ଜଣା, କେକରେ ଅଧିକ କେକରେ ଉଣା। କାହାରି ମନ କାହାରିକି ଜଣା ହେଉ ବା ଅଜଣା ହେଉ, କେହି କାହାରିକୁ ଅଧିକ କରୁ ବା ଉଣା କରୁ, କାହାରି ପ୍ରେମ କୌତୁକ ଉଣା ନାହିଁ କି ଝିଅ ବୋହୂଙ୍କର ଉଢ଼ୁଣା ନାହିଁ। ଏମାନଙ୍କୁ ଅଜଣା ନାହିଁ ଯେ ରାଣୀହଂସପୁରେ ରାଜାଙ୍କ ବ୍ୟତୀତ ଅନ୍ୟ କାହାରି ଛାଇ ପଡ଼େ ନାହିଁ। ରାୟଗୁରୁ ପାଟଯୋଶୀଙ୍କ ମାଇପେ ପଦାକୁ ବାହାରନ୍ତି ନାହିଁ। ବ୍ୟବର୍ତ୍ତା ନର ବିଷୟଙ୍କ ଝିଅ ବୋହୁଏ ବାପ ଭାଇ ଶ୍ୱଶୁର ଦେଢ଼ଶୁରଙ୍କ ଆଗ ହୁଅନ୍ତି ନାହିଁ। ପୁଣି ଏମାନେ କାଳେ କାଳେ ପଖାଉଜ ମୃଦଙ୍ଗ ଡୁବି ତବଲା ସିତାରା ବେହେଲା ଶୁଣି ଆସୁଥିଲେ ବି ବାଇ ନାଚ ଗୋଟିପୁଅ ନାଚ ରାମଲୀଳା କୃଷ୍ଣଲୀଳା ଭାରତଲୀଳା ନାଟ ଦେଖି ଆସୁଥିଲେ ବି ଯେଉଁପରି ଚାଙ୍ଗୁବାଜା କି ବୋଡ଼ା ବା ଗିଧପାଳି ନାଟ ଛାଡ଼ି ନାହାନ୍ତି, ସେହିପରି ଡାଳଭଙ୍ଗା ଗୀତ ଛାଡ଼ି ନାହାନ୍ତି, କିମ୍ବା ଚାଙ୍ଗୁ ନାଚୁ ନାଚୁ ଧାଙ୍ଗଡ଼ା ଧାଙ୍ଗଡ଼ିଏ ବରକନ୍ୟା ବାଛି ନେବା ବି ଛାଡ଼ି ନାହାନ୍ତି। ଗୁରୁଜନ ବା ବୟୋଧିକ ଲୋକେ ଥିବା ସ୍ଥଳେ ବିଶୁଦ୍ଧ ପ୍ରେମ କୌତୁକ କିମ୍ବା ଝିଙ୍କା ବିବାହ ପାଇଁ ଚାଙ୍ଗୁ ନାଚରୁ ପ୍ରେମିକ ପ୍ରେମିକାଙ୍କର ବନଗମନ ଏହାଙ୍କଠାରେ ଶଙ୍କା ଭୟ ନିନ୍ଦା ଘୃଣା ତାତ୍ସଲ୍ୟର ବିଷୟ ନୁହେଁ। ଆପଣ ଆପଣାର ମନ ଭଳି ବରକନ୍ୟା ବଛାବଛି ଚାଙ୍ଗୁ ନାଚର ପ୍ରଧାନ ଉଦ୍ଦେଶ୍ୟ। ସେଥିପାଇଁ ସାରୁକୁଦର ଧାଙ୍ଗଡ଼େ ମେଦିନପୁରକୁ, କୁଆରର ଧାଙ୍ଗଡ଼ିଏ ପାଟରଙ୍ଗାକୁ ଯାଇ ଚାଙ୍ଗୁ ନାଚନ୍ତି। ଏଥିର ସମ୍ବାଦ ଯେ ପୂର୍ବରୁ ଦିଆନିଆ ହୋଇଥାଏ ତା ନୁହେଁ। ଏକ ଗ୍ରାମର ଧାଙ୍ଗଡ଼େ ଅନ୍ୟ ଗ୍ରାମର ବା ଏ ଗାଁର ଧାଙ୍ଗଡ଼ିଏ ସେ ଗାଁରେ ହଠାତ୍ ଯାଇ ପହଞ୍ଚନ୍ତି, ତଥାପି କାହାରିକି ଫେରାଇ ଦିଆଯାଇ ନପାରେ। ଧାଙ୍ଗଡ଼ ଧାଙ୍ଗଡ଼ିଏ ନାଚିବାକୁ ଅନ୍ୟତ୍ର ନ ଯାଇଥିଲେ ଦୁଇ ଗାଁ ଧାଙ୍ଗଡ଼ ଧାଙ୍ଗଡ଼ିଙ୍କୁ ଚାଙ୍ଗୁ ନାଚିବାକୁ ହେବ। ଏଥିପାଇଁ ଯେଉଁମାନେ ଏକ ସମୟରେ ଧାଙ୍ଗଡ଼ ଧାଙ୍ଗଡ଼ି ଥିଲେ ବର୍ତ୍ତମାନକୁ ସେମାନେ ବୁଢ଼ାବୁଢ଼ୀ କିମ୍ବା ବାପମା। ସେମାନେ ଖେମା ଚାଉଳ ଭାତ ସାଙ୍ଗକୁ ବ୍ରିହି ଡାଲି ମଦ ସାଙ୍ଗକୁ ମାଂସ ଯୋଗାଇବାରେ ତ୍ରୁଟି କରୁନାହାନ୍ତି। ଆଗନ୍ତୁକଙ୍କ ଚର୍ଚ୍ଚାରେ ହେଳା କରନ୍ତି ନାହିଁ କିମ୍ବା ଚାଙ୍ଗୁ ନାଚରୁ ଦୂରରେ ରହନ୍ତି ନାହିଁ। ଏହା ଭଲ କି ମନ୍ଦ, ନିନ୍ଦନୀୟ କି ପ୍ରଶଂସନୀୟ, ତାହା ଭୂୟାଏ ବା ତାଙ୍କର ରଜା ଜାଣନ୍ତି। ମାତ୍ର ଏହା ଜଣାଶୁଣା ଯେ ସେମାନେ ଆଦିମ ଜାତି, ସେମାନଙ୍କର ଏହିପରି ଚାଲି ଆସୁଅଛି। ସେମାନେ ଯେପରି ଆଦିମ ଜାତି, ସେମାନଙ୍କର ଏ ପ୍ରଥା ଆଦିମ ବୋଲି କଥିତ ହୋଇଥାଏ। ପୁଣି ଏଣେ ରାଜା, ବ୍ୟବର୍ତ୍ତା, ନର ବିଷୟୀ, ଛାମୁକରଣ, ରାୟଗୁରୁ, ପାଟଯୋଶୀ ପ୍ରଭୃତି ଅନ୍ତପୁର ପ୍ରଥାମାନେ ଆସୁଛନ୍ତି, ଏଣିକି ତାହା ଉଠାଇ ଦେବାର ଯତ୍ନ ଓ ଚେଷ୍ଟା ଦେଖାଯାଏ। ସୁତରାଂ କିଏ ଆଦିମ ଆଉ କିଏ ଅନ୍ତିମ, କିଏ ଭଲ କିଏ ମନ୍ଦ, ବିଚାର ନ କରି ଏତିକି କହିଲେ ବୋଧହୁଏ ଯଥେଷ୍ଟ ହେବ ଯେ କିସ ପୁଣି ଦେଖା ନଯାଏ ଯଦି ଥାଇ ଜୀବରେ। ଆଉ କିଛି ଦେଖାଯାଉ ନ ଯାଉ, ମାଘପଡ଼ାର ଏଇ ଛେରଛେରା ପର୍ବରେ ଆନନ୍ଦର ସ୍ରୋତ ସଙ୍ଗେ ପ୍ରେମର ସ୍ରୋତ ସ୍ପଷ୍ଟ ଦେଖାଯାଏ। ଏହା ମଣିକାଞ୍ଚନ, ଚିତ୍ରାଚନ୍ଦ୍ର, ଗଙ୍ଗା ଯମୁନାଙ୍କ ମିଳନ, ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ, ବାଳକ ବାଳିକା ସମସ୍ତେ ଉପସ୍ଥିତ। ସମସ୍ତଙ୍କ ମନ ଉଲ୍ଲସିତ, ହୃଦୟ ପ୍ରଫୁଲ୍ଲିତ। କେହି ସୁଖୀ ହେବାରେ, କେହି ସୁଖୀ କରିବାରେ, କେହି କୌତୁକ କରିବାରେ, କେହି କୌତୁକ ଦେଖିବାରେ ସୁଖୀ। ଧାଙ୍ଗଡ଼ ଧାଙ୍ଗଡ଼ିଏ ପ୍ରେମ କୌତୁକ କରିବାରେ ଓ ବୁଢ଼ାବୁଢ଼ୀଏ ତା ଦେଖିବାରେ ସୁଖୀ। କେହି କାହାରି ସୁଖରେ ବାଧା ଦେଉନାହିଁ କି ବିଘ୍ନ ଘଟାଉନାହିଁ, କେହି କାହାରି ବିରୋଧୀ ନୁହେଁ। ଧାଙ୍ଗଡ଼ ଧାଙ୍ଗଡ଼ିଏ ଆପଣ ଆପଣା ପ୍ରେମ ଫାନ୍ଦରେ ଲାଗିଛନ୍ତି, ବୁଢ଼ାବୁଢ଼ୀଏ ତହିଁରେ ହାତ ଦେଉନାହାନ୍ତି କି ପାଟି ଫିଟାଉ ନାହାନ୍ତି। ଏମାନେ ପ୍ରକୃତିର ସନ୍ତାନ, ପ୍ରକୃତି କ୍ରୋଡ଼ରେ ଲାଳିତ ପାଳିତ, ବିଜ୍ଞାନ ପଢ଼ି ଜ୍ଞାନୀ ହୋଇନାହାନ୍ତି। ତଥାପି ଏମାନେ ଭଲ କରି ବୁଝିଛନ୍ତି ଯେ ମନୁଷ୍ୟ କେତେକ କାଳ ଯାଏ ବଢ଼ିବ, ତେଣିକି ଛିଡ଼ିବ, ଅନ୍ତରେ ଅନନ୍ତରେ ଅନ୍ତ ହେବ। ବାଳକାଳେ ଯାହା ଥିବ ଯୁବାକାଳେ ତାହା ନଥିବ, ଯୁବାକାଳ କଥା ବୁଢ଼ାକାଳକୁ ନଥିବ। ଯୁବା ଯାହା କରିପାରେ ବୁଢ଼ା ତାହା ନ କରିପାରେ, ଯୁବାକାଳେ ଯାହା ସୁନ୍ଦର ଦିଶେ ତାହା ବୁଢ଼ାଠାରେ ମାଗି ଆଣିଲା ପରି ଦେଖାଯାଏ। ଯୁବାକାଳେ ଯାହା ସୁଖକର ବୁଢ଼ାକାଳେ ତାକୁ ଅନାଇବାକୁ ମନ ହୁଏ ନାହିଁ। ସୁତରାଂ ପ୍ରେମ କୌତୁକରେ ଯୁବକ ଯୁବତୀଙ୍କର ପ୍ରତିଦ୍ୱନ୍ଦ୍ୱୀ ହେବା ପାଇଁ ବୁଢ଼ାବୁଢ଼ୀଙ୍କର ପଥର ଦାନ୍ତ ବା କଳ୍ପ ଲୋଡ଼ା ନାହିଁ। 50-60 ବର୍ଷ କାଣ୍ଡ ବାଉଁଶ ମାରି ମାରି ଯେ ଦକ୍ଷତା କୁଶଳତା ପ୍ରଭୃତି ଲାଭ ହୋଇଛି, ତାହା ଦେଖାଇବା ପାଇଁ 25-30 ବର୍ଷିଆଙ୍କ ସଙ୍ଗେ ସେ କାଳବୁଢ଼ାଙ୍କର ପ୍ରତିଦ୍ୱନ୍ଦ୍ୱିତା ନାହିଁ। ଅଥଚ ପିଲା କିପରି ଭଲ ହେବେ, କିପରି ଭଲରେ ରହିବେ, ଯେଉଁ କାଳେ ଯାହା ଶୋଭା ପାଏ, ଯାହା ସୁଖକର ତାହା ସୁଖରେ ପାଇପାରିବେ, ଏହିସବୁ ଫନ୍ଦାରେ ବୁଢ଼ାବୁଢ଼ୀଙ୍କର ମନ ଆଉ ଯତ୍ନ, ତହିଁରେ ହିଁ ସେମାନଙ୍କର ସୁଖ। ସବୁ କାଳରେ ସଭିଙ୍କି ସବୁ ସୁଖକର ନୁହେଁ, କିନ୍ତୁ କିଛି ନିଜକୁ ସୁଖକର ନହେଲେ ବି ସେଥିରେ ଅନ୍ୟକୁ ସୁଖୀ ଦେଖିବାରେ ସୁଖ ଅଛି। ବୁଢ଼ାଦିନେ ଯାହା ନିଜେ ଖାଇବା ପିଇବା ନାଇବା ପିନ୍ଧିବାରେ ସୁଖ ନାହିଁ, ତାହା ଅନ୍ୟକୁ ଖୋଇବା ପେଇବା ପିନ୍ଧି ଦେବାରେ ସୁଖ ଅଛି। ଏହା ପୁଅ ଝିଅ ଭାଇ ଭଉଣୀଙ୍କ ପାଇଁ ବାପା ମା ବଡ଼ ଭାଇ ଭଉଣୀଙ୍କ ଯତ୍ନ ଓ ଚେଷ୍ଟାରୁ ଦେଖାଯାଏ, ପାଳକ ପୁଅ ଝିଅ କରିବାରୁ ସ୍ପଷ୍ଟ ପ୍ରକାଶ। ଏହା ପ୍ରକୃତିର ନିୟମ ବୋଲି ଜଣାଯାଏ। କିନ୍ତୁ ବଡ଼ପଣିଆ ଦେଖାଇବା ପାଇଁ ଯୁବାଙ୍କର ପ୍ରତିଦ୍ୱନ୍ଦ୍ୱିତା ହେବା କି ବାଟ ଓ ଗାଳି ଗାଦି ମାଡ଼ି ବସିବା ନିୟମ ବୋଲି ଜଣାଯାଏ ନାହିଁ। ଏହି ନିୟମ ଅନୁକରଣରେ ରାଜା ପ୍ରଜା ଉଭୟଙ୍କ ପାଇଁ ବାନପ୍ରସ୍ଥ ବ୍ୟବସ୍ଥା ହେଲା ପରି ବୋଧ ହୁଏ। ତାହା ଯାହା ହେଉ, ଭୂୟାଏ ବାନପ୍ରସ୍ଥ କରୁନାହାନ୍ତି। ତାହା ନ କରି ପ୍ରକୃତିର ସନ୍ତାନ ବାଘ ବାଘୁଣୀ ଯେପରି ଶୋଇ ଶୋଇ ଛୁଆଙ୍କର ଦୋଷଗୁଣ ଦେଖୁଥାନ୍ତି ଓ ବେଳେବେଳେ ଶିକ୍ଷା ଦେଉଥାନ୍ତି, ଭୂୟାଁ ବୁଢ଼ାବୁଢ଼ୀ ଘରେ ବସି ସେହିପରି କରୁଛନ୍ତି। ଆପଣାର ଓ ଗାଁ ପିଲାପିଲିଙ୍କର ଏମାନେ ନିଜେ ନିଜେ ଅବଧାନ। ଏମାନଙ୍କର ଅନ୍ୟ ଅବଧାନ ନାହିଁ କି ଅଧ୍ୟାପକ ନାହିଁ, ଚାଟଶାଳୀ ନାହିଁ କି ଚୌପାଢ଼ି ବି ନାହିଁ। ସୁତରାଂ ଭୂୟାଁ ପିଲାଙ୍କର ଅନ୍ୟ ଜାତି କୁଳଶୀଳ ପ୍ରଭୃତିର ଆଦର୍ଶ ନାହିଁ। ବାଘବାଲୁଙ୍କ ଛୁଆଙ୍କ ପରି ଏମାନେ ବାପା ମାଙ୍କର ଆଚାର ବ୍ୟବହାର ଚାଲିଚଳନରେ ଶିକ୍ଷିତ ଦୀକ୍ଷିତ ଆଉ ପରିଚାଳିତ। ଏଣେ ଯୁବକ ଯୁବତୀଏ କେତେ କେତେ ନୂଆ କଥା ଦେଖୁଛନ୍ତି, ଶୁଣୁଛନ୍ତି, ଶିଖୁଛନ୍ତି। ଅଥଚ ଆପଣା ବଡ଼ପଣ ଦେଖାଇବାକୁ ବୁଢ଼ାବୁଢ଼ୀଙ୍କର ପ୍ରତିଦ୍ୱନ୍ଦ୍ୱୀ ହେଉନାହାନ୍ତି କି ସେମାନଙ୍କୁ ତୁଚ୍ଛ ଜ୍ଞାନ କରୁନାହାନ୍ତି। ସେମାନେ ଯେଡ଼େ ଅଜାଣିବା ଗୁଆଁର ହେଲେ ବି ସେମାନଙ୍କୁ ଭକ୍ତି ଆଉ ଶ୍ରଦ୍ଧା କରୁଛନ୍ତି। ବୋଧହୁଏ ଏହି ନୀତି ଅନୁସାରେ ଦିନକୁ ଦିନ ନୂଆ ନୂଆ କଥା ବାହାରି ନବନବ ଯୁଗ ଉପସ୍ଥିତ ହେଉଥିଲେ ହେଁ ପୁରୁଣାର ଆଦର ଗୌରବ ଭକ୍ତି ଶ୍ରଦ୍ଧା ଯାଉନାହିଁ। ପୁରୁଣା ନୂଆ ନୂଆ କରିବାକୁ ପଶ୍ଚାତ୍ପଦ ହେଉନାହିଁ, ଲାଳନ ପାଳନରେ ତ୍ରୁଟି କରୁନାହିଁ। ସେ ଯାହା ହେଉ, ଭୂୟାଁ ନୀତିଗତି ଭଲ କି ମନ୍ଦ ସେମାନେ ବା ସେମାନଙ୍କର ଦେଶର ହର୍ତ୍ତାକର୍ତ୍ତାଏ ଜାଣନ୍ତି। କିନ୍ତୁ ଫଳରେ ଦେଖାଯାଏ ଯେ ଭୂୟାଁ ପିଲା କାଳେ କାଳେ ଭୂୟାଁ। ଆଉ ଯେଉଁମାନେ ଚାଟଶାଳୀ ଚୌପାଢ଼ି ସ୍କୁଲ କଲେଜରେ ଶିକ୍ଷିତ ଦୀକ୍ଷିତ, ସେମାନଙ୍କ ମଧ୍ୟରେ କୌଣସି କୌଣସି ହିନ୍ଦୁର ପିଲା ମୁସଲମାନ, ମୁସଲମାନର ପିଲା ଖ୍ରୀଷ୍ଟିଆନ, ଓଡ଼ିଆ ପିଲା ବଙ୍ଗାଳୀ, ବଙ୍ଗାଳୀ ପିଲା ଫିରିଙ୍ଗୀ, ଦିଅଁଙ୍କ ଛୁଆ ମାଙ୍କଡ଼, ମାଙ୍କଡ଼ଙ୍କ ଛୁଆ ଦିଅଁ। ସାମୟିକ ସୁଖରେ ଭାସମାନ ହେଉଥିଲେ ହେଁ ପିଲାପିଲିଙ୍କ ଭବିଷ୍ୟତ ସୁଖ ଦୁଃଖ କଥା ବୁଢ଼ାବୁଢ଼ୀଙ୍କି ଛାଡ଼ି ନାହିଁ। ତିଳ ଓ ସାଧୁ ସର୍ଦ୍ଦାର ଦୁହେଁ ବୁଢ଼ା ହେଲେଣି, ଦୁହେଁ ଥିଲା ଲୋକ। ଏହାର ଝିଅ ତାହାର ଦୁଇ ପୁଅ ଯୌବନ ଅବସ୍ଥା ପ୍ରାପ୍ତ, ବିଭାଘର ଉପଯୁକ୍ତ, ଯୋଗ୍ୟ ପାତ୍ର ପାତ୍ରୀଙ୍କର ମିଳନ କରିବା ପିତାମାତାଙ୍କର ଇଚ୍ଛା ସ୍ୱାଭାବିକ। ପୁଣି ଝିଅ ପୁଅ ଥିଲେ ଉପଯୁକ୍ତ ସ୍ଥାନରେ ବିବାହ ପ୍ରସଙ୍ଗ ପଡ଼ିଥାଏ। ଝିଙ୍କା ବିବାହ ପ୍ରଥା ପ୍ରଚଳିତ ଥିଲେ ହେଁ ଭୂୟାଁ ଘରେ ଯେ ବରକନ୍ୟା ବଛାବଛିରେ ବାପା ମାଆଙ୍କର ହାତ ନାହିଁ କି କଥା ନାହିଁ ତାହା ନୁହେଁ, କେବଳ ଧାଙ୍ଗଡ଼ ଧାଙ୍ଗଡ଼ିଙ୍କର ମିଳନ ହେଲେ ଯେ ହେଲା ତାହା ନୁହେଁ। ଅକ୍ଷମ ଲୋକ ନୋହିଥିଲେ ଯେ ହଠାତ୍ କେହି ଝିଙ୍କା ବିବାହ କରିବ ତାହା ନୁହେଁ, କିମ୍ବା ଶତ୍ରୁ ମିତ୍ର ଜାତି ଅଜାତିରେ ଯେ ବିବାହ ହେବ ତାହା ବି ନୁହେଁ। ଭୂୟାଏ ଜାଣନ୍ତି ଯେ କେହି କାହାର ଧାଡ଼ି ଛାଡ଼ିଯାଏ ନାହିଁ। ସେମାନେ ଅବଶ୍ୟ ଜାଣନ୍ତି ନାହିଁ ଯେ ଖଚର ପ୍ରଭୃତି ପରି ଦୋମିସାରେ ଦୁଇ ଜାତିର ଦୁର୍ଗୁଣ ଅଧିକ ବୋଲି ଡାରୱିନ୍ ସାହେବ ପ୍ରମାଣ କରିଯାଇଛନ୍ତି, କିମ୍ବା ଜଣେ ପାଦ୍ରୀ ସାହେବ କହିଯାଇଛନ୍ତି ଯେ ଈଶ୍ୱର କଳା ମଣିଷ କରିଛନ୍ତି, ଈଶ୍ୱର ଧଳା ମଣିଷ କରିଛନ୍ତି, କିନ୍ତୁ ଶୈତାନ ଦୋମିସାଙ୍କୁ ସୃଷ୍ଟି କରିଛି। ତଥାପି ଧାଙ୍ଗଡ଼ ଧାଙ୍ଗଡ଼ିଏ ଆପଣା ଆପଣା ବରକନ୍ୟା ଠିକ୍ କରୁଥିଲେ ହେଁ ଓ ଝିଙ୍କା ବିବାହ ଚଳୁଥିଲେ ବି ସେମାନଙ୍କର ସ୍ୱେଚ୍ଛାଚାରିତା ନାହିଁ। ବିବାହ ବିଷୟ ପିତାମାତାଙ୍କର ଏକାବେଳକେ ଆୟତ୍ତର ବହିର୍ଭୂତ ନୁହେଁ। ଚିନାବାଳୀ ମନକୁ ଭଲ ଆସିଥିଲେ ବି ବାଣାସୁର ଓ ଭୀମା ଜାତିକୁଳର ରୀତିନୀତି ମାନମର୍ଯ୍ୟାଦାକୁ ଫିଙ୍ଗିଦେଲା ଭଳି ଲୋକ ନୁହନ୍ତି। ଗୁପ୍ତ ଭାବରେ ବିବାହ କରି ଚିନାମାଳିକୀ ସ୍ଥାନାନ୍ତରରେ ରଖି ନିଜ ଲୋକ ବା ଧର୍ମ ଆଖିରେ ଧୂଳି ଦେଲା ଭଳି ଶିକ୍ଷିତ ହୋଇନାହାନ୍ତି, ଯାହା ଇଚ୍ଛା ତାହା କଲା ଭଳି ପ୍ରେମାନ୍ଧ ବି ହୋଇନାହାନ୍ତି। ପୁଣି ଚିନାମାଳି ମଧ୍ୟ ସେହିପରି ବାଟରେ ଚାଲୁଛି। ବାଣାସୁର ଓ ଭୀମା ମଧ୍ୟରୁ କାହାକୁ ବରିବାକୁ ରସିଛି ତାହା ତାହାର ଢଙ୍ଗ ଢାଙ୍ଗରୁ ଜଣାପଡ଼ୁନାହିଁ। ସେ ଦୁହିଁଙ୍କରୁ ଜଣକୁ ନ ପାଇଲେ ତା ମନ କି ହେବ, କିମ୍ବା ତାକୁ ନ ପାଇଲେ ଦୁଇ ଭାଇଙ୍କର ମନ କି ହେବ ତାହା କେହି କହିନପାରେ। କାରଣ ଏ ତିନିହେଁ ଅନ୍ୟ ଧାଙ୍ଗଡ଼ ଧାଙ୍ଗଡ଼ିଙ୍କ ପାଖ ପଶୁନାହାନ୍ତି କି ଅନ୍ୟତ୍ର ଚାଙ୍ଗୁନାଚ ଯାଉନାହାନ୍ତି ତାହା ନୁହେଁ। ସେମାନଙ୍କର ମନ ଜଣାଯାଉନଥିଲେ ହେଁ ସେମାନେ ଆପଣା ଆପଣା କଥାରେ ଏତେ ଉଦାସୀନ ପରି ବୋଧ ହେଉଥିଲେ ହେଁ ତାଙ୍କ ପରି ମନୋଭାବ ଗୋପନ କରି ରଖିବାକୁ ତିଳ ଓ ସାଧୁ ପ୍ରୟାସୀ ନୁହନ୍ତି, କିମ୍ବା ସେପରି ଉଦାସୀନ ବି ନୁହନ୍ତି। ତାହା କରିବା ସେପରି ହେବା ଉଚିତ କି ନୁହେଁ ଏବଂ ତହିଁ ପାଇଁ ଯେ ଆଉ ସମୟ ନାହିଁ ତାହା ସେମାନେ ବୁଝିସାରିଲେଣି। ଅବଶ୍ୟ ତାଙ୍କର ଆଉ ଧାଙ୍ଗଡ଼ି ଖୋଜିବାରେ କି ପ୍ରେମ ଫାନ୍ଦରେ ପଡ଼ିବାର ସମୟ ନାହିଁ, ତହିଁରେ ଆଉ ସୁଖ ନାହିଁ ବୋଲି ସେମାନେ ପୁଅ ଝିଅଙ୍କ ସୁଖ ଦୁଃଖ ଭୁଲିଛନ୍ତି ତା ନୁହେଁ। ନିଆଁଗଦା କତିରେ ବସି ଦୁହେଁ ଧାଙ୍ଗଡ଼ ଧାଙ୍ଗଡ଼ିଙ୍କ ନାଚ ରଙ୍ଗ ଦେଖୁଛନ୍ତି, ଏକଥା ସେ କଥା କଥାବାର୍ତ୍ତା କରୁଛନ୍ତି। ସେଠାରେ ଆଉମାନେ ବି ବସିଛନ୍ତି ଓ ଆସି ବସୁଛନ୍ତି। ଏହିପରି କଥାରେ କଥାରେ ତିଳ କହିଲା, କି ସର୍ଦ୍ଦାରେ, ବୁଢ଼ା ହେବାକୁ ଲୋଭ ବଢ଼ିଲା କି? ଧାନ ଚାଉଳ ଖର୍ଚ୍ଚ ହେବା ଡରେ ଜି ଥାଉଁ ଥାଉଁ ବାହାଘର କରିବ ନାହିଁ, ନା କିଛି ନଥିଲା ପରି ଝିଙ୍କା ବାହା କରାଇବ? ସାଧୁ, ତେମେ ବି ତ ସର୍ଦ୍ଦାରଟିଏ, ତମର ଧନ ଦୌଲତ କମ୍ କ'ଣ? ମୋର ତ ଦିଓଟି ପୁଅ, ସେରକ ଅଧ ଦୁଇ ସେର କରି ନେବ, ତମର ତ ଏତେ ଅଛି, ତହିଁକି ଖାଲି ଗୋଟିଏ ଝିଅ, ଧାନ ଚାଉଳ ଖର୍ଚ୍ଚକୁ କାହାର ଡର ବେଶୀ? ତିଳ, ହଁ ତମକୁ କହିବାକୁ ହେଉଛି, ଟୋକଳିଟା କଥା କିଛି ଜଣାଯାଉ ନାହିଁ, କାହା ମନକୁ କିପରି ଆସିଲା ବୁଝିପାରୁନାହିଁ, ସେଇଥିପାଇଁ କୁଆଡ଼ୁ କିଛି କରିପାରୁନାହିଁ। ସାଧୁ, ଦିନ ଯାଉଛି ନା ଆସୁଛି, ଆଉ କେତେକାଳ ଏମିତି ବସିଥିବ? ତିଳ, ମନେ କରିବ ନାହିଁ ଯେ ମୁଁ ଆଖି ବୁଝି ବସିଛି, ତେମେ ବି ତ ସବୁ କଥା ଜାଣ, ତେମେ କି ମନେ କରୁଛ କହିଲ? ସାଧୁ, ତମ ଝିଅ ଆମ ପୁଅ ଦିହିଙ୍କ ମନ ନେଲା ପରି ଦେଖାଯାଉଛି, ଆଉ ସେ ତାଙ୍କ ମନକୁ ଆସିଲା ପରି ଜଣାଯାଉଛି, ତେବେ କାହାକୁ କରିବା ତାହାର ଇଚ୍ଛା ଜଣାପଡ଼ୁନାହିଁ। ତିଳ, ମୁଁ ବି ସେହିପରି ବୁଝୁଛି, ତେମେ ଆମେ ସମୁଦି ହେଲା ପରି ଦିଶୁଛି। ସାଧୁ, ଝିଅ ଯାହାକୁ ବରୁ, କାହାକୁ ଜ୍ୱାଇଁ କରିବାକୁ ତମର ମନ? ତିଳ, ଦେଖିବାକୁ ତ ଦୁଇ ଭାଇ ସମାନ। ସାଧୁ, ଚିନାମାଳି ସେହିପରି ମନେ କରେ ବୋଲି ଜଣାଯାଉଛି, ତେବେ ତମ ମନ ଜେଣିକି ଢଳିବ, କଥା ତେଣିକି ଯିବ। ତିଳ, ମୁଁ ଦୁହିଁକି ସମାନ ଦେଖୁଛି, କାହାକୁ ଦେବି କାହାକୁ ନ ଦେବି ଠିକ୍ କରିପାରୁନାହିଁ। ହଂସି, ତାହା ସତ, ବୁଢ଼ା ଅନ୍ତେ ଦୁହେଁ ସର୍ଦ୍ଦାରୀ ରଖିଲା ପରି ଏତେବେଳେ ଯାଏ ଦେଖାଯାଉଛି, ତେବେ ରାଜା କି ବଡ଼କୁ ଛାଡ଼ି ସାନକୁ ସର୍ଦ୍ଦାର ଦେବେ? ସାଧୁ, ସାନ ହେଲା ବୋଲିକି ତାକୁ ଆଉ ସର୍ଦ୍ଦାର ଝିଅ ମିଳିବ ନାହିଁ। ତିଳଙ୍କର ତ ପୁଅ ନାହିଁ, ତାଙ୍କ ଜୁଆଇଁ ହେଲେ ତାଙ୍କ ସର୍ଦ୍ଦାରୀ ଖଣ୍ଡିକ ମିଳିପାରେ। ତିଳ, ତାହା ସତ। ହଂସି, ଆଜି ଯେବେ କଥା ଠିକ ହୋଇଯିବ, ବଡ଼ ଥାଉ ଥାଉ କି ସାନ ଆଗ ବାହା ହେବ? ସାଧୁ, ତାହା ବି ସତ। ତେବେ ଝିଅ ରାଜି ହେବ, ବାପ ମନ ମାନିବ, ତେବେ ଯାଇ ବାହାଘର ହେବ। ତିଳ, ତୁମର ଆମର ସମୁଦି ହେବା ଠିକ ରହିଲା, କିଏ ଜୁଆଇଁ ହେବ ପରେ ଠିକ କରିବା। ଏଥି ଉତ୍ତାରୁ ଆଉ ଆଉ ବିଷୟରେ କଥାବାର୍ତ୍ତା ଚାଲିଲା। ଚାଙ୍ଗୁନାଚ ଯେପରି ଲାଗିଥିଲା ସେମିତି ଲାଗି ରହିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଉପନ୍ୟାସ ଭୀମା ଭୂୟାଁର ପ୍ରଥମ ପରିଚ୍ଛେଦ। ରହିଲୁ, ନମସ୍କାର।